ରାଜାଙ୍କୁ ସଭାରେ ଜଣାଇ ରାଣୀଙ୍କ ପାଖେ ଦେଲେ ନେଇ ରାଣୀ ହେମନ୍ତ ଲୀଳାବତୀ ଦରିଦ୍ର ପାଇଲା ସମ୍ପତ୍ତି ଚାତକ ଦେଖିଲା କି ଘନ ଅନ୍ଧ ପାଇଲା ଚକ୍ଷୁ ଦାନ ପ୍ରସାଦ ପାଇ ତୁଷ୍ଟ ଚିତେ ହେମନ୍ତ ଗଲା ଦିନା କେତେ ରାଣୀଙ୍କ ଗର୍ଭ ସଞ୍ଚରିଲା ଚନ୍ଦ୍ରମା ପ୍ରାୟ କବଢିଲା
ବରଷ ହେଲା କ୍ରମେ
ভারা বহুতা